ଚୈତନ୍ୟଚରିତାମୃତ ମଧ୍ୟଲୀଳା 20 ଅଧ୍ୟାୟ ସନାତନ ଶିକ୍ଷା ବିଷୟ ଆମେ ଗତକାଲିଠାରୁ ଆରମ୍ଭ କରିଛେ। ଆଜି ବିଶେଷ ଭାବରେ ସନାତନ ଗୋସ୍ୱାମୀଙ୍କର ସାନ ଭାଇ ରୂପ ଗୋସ୍ୱାମୀଙ୍କର ତିରୋଭାବ ତିଥି ଏବଂ ଗୌରଦାସ ପଣ୍ଡିତଙ୍କର ମଧ୍ୟ ତିରୋଭାବ ତିଥି। ତେଣୁ ଆଜି ଏହି ପବିତ୍ର ଦିବସରେ ଝୁଲନ ଯାତ୍ରାର ଦ୍ୱିତୀୟ ଦିବସରେ ଆମର ଚୈତନ୍ୟଚରିତାମୃତ ଦ୍ୱିତୀୟ ଦିବସର କଥା ଆରମ୍ଭ କରିବା। ତେଣୁ ଆମେ କାଲି ଯେଉଁଠୁ କଥା ବିଶ୍ରାମ ଦେଇଥିଲେ ସେଇଠୁ ଆରମ୍ଭ କରିବା କଥା। ଗତକାଲି କେଉଁଠି କଥା ବିଶ୍ରାମ ଦିଆଯାଇଥିଲା, ସନାତନ ଗୋସ୍ୱାମୀ ଜେଲରୁ ବାହାରି ନଦୀ ପାର ହୋଇ ତାଙ୍କର ଯେଉଁ ରହିଛନ୍ତି ପର୍ବତ ପାର ହୋଇ ତାଙ୍କର ଭିଣୀ ଶଳା ଯିଏ ହେବେ ତାଙ୍କ ଭିଣୀ ହେବେ ଶ୍ରୀକାନ୍ତ ସହ ଦେଖା ହୋଇଥିଲା। ସେ ତାଙ୍କୁ ଗୋଟେ ଭୋଟ କମ୍ବଳ ଦେଇଥିଲେ, ଭୋଟ କମ୍ବଳ ଦେଇ ସେ ଯାଇ ପହଞ୍ଚିଲେ କାଶୀରେ ପହଞ୍ଚିଲେ ବାରଣାସୀ। ତେଣୁ ସେଇଠି ଚନ୍ଦ୍ରଶେଖରଙ୍କର ଘରେ ଗୃହରେ ମହାପ୍ରଭୁ ଅବସ୍ଥାନ କରିଥିଲେ, ତାଙ୍କର ଘର ସାମ୍ନାରେ ସେ ଅପେକ୍ଷା କରିଥିଲେ। ସେ ସମୟ ମହାପ୍ରଭୁ ଜାଣିଲେ, ତେଣୁ ଚନ୍ଦ୍ରଶେଖରଙ୍କୁ ପଠାଇଥିଲେ, ଯାହା ହେଉ ସେସବୁ ଆସି ତାଙ୍କର ମିଳନ ହୋଇଛି। ଏଇଭଳି ଭାବରେ ସେ ଭଦ୍ର ହୋଇଛନ୍ତି, କ୍ଷୟର ଇତ୍ୟାଦି ସବୁ ହୋଇଛନ୍ତି। ହୋଇସାରିଲା ପରେ ସେ ଯେଉଁ ଭୋଟ କମ୍ବଳ ଦେଇଥିଲେ ତାଙ୍କ ଭିଣେଇ, ମହାପ୍ରଭୁ ସବୁବେଳେ ସେଟାକୁ ଲକ୍ଷ୍ୟ କରୁଥିଲେ। ତେଣୁ ସନାତନ ଗୋସ୍ୱାମୀ ବୁଝିପାରିଲେ ମହାପ୍ରଭୁଙ୍କର ମନୋଭାବ, ଆମେ ଏଇଠି କଥାକୁ ବିଶ୍ରାମ ଦେଇଥିଲେ। ତେଣୁ ସନାତନ ଗୋସ୍ୱାମୀ କ'ଣ କଲେ, ସନାତନ ଜାଣିଲ ଏଇ ପ୍ରଭୁରେ ନା ଭାଇ ଭୋଟ ତ୍ୟାଗ କରିବାରେ ଚିନ୍ତିଲା ଉପାୟ। ତେଣୁ ଏ ଭୋଟ କମ୍ବଳ ଏଇଟା ହେଉଛି ସେତେବେଳେ ଥିଲା, ତା'ର ଦାମ ଥିଲା 8 ମୁଦ୍ରା। 8 ମୁଦ୍ରା ନା କେତେ ଆମେ ଦେଖିବା, 8 ନା କେତେ ମୁଦ୍ରା ବର୍ଣ୍ଣନା କରାଯିବ। ତେଣୁ ସେତିକି ଟଙ୍କା ସେ ହିସାବରେ ବହୁତ କିଛି ଥିଲା। 1500 ମସିହାର କଥା, 1510 ମହାପ୍ରଭୁ ସନ୍ୟାସ ନେଲେ ତାପରର କଥା। ତେଣୁ ଯାହା ହେଉ ଏଇ ଯେଉଁ ବହୁତ କଷ୍ଟଲି କମ୍ବଳ ଯେଉଁ ସେ ଧାରଣ ଗୋଡ଼ିଯାଇଥିଲେ ବା ପରିଧାନ କରିଥିଲେ, ଏଇଟାକୁ ମହାପ୍ରଭୁଙ୍କ ବାରମ୍ବାର ଲକ୍ଷ୍ୟ କଲେ। ତେଣୁ ସେ ସନାତନ ଗୋସ୍ୱାମୀ ଜାଣି ସେ କ'ଣ କଲେ ନା, ଚିନ୍ତିଲେ କେମିତି ଏଇଟାକୁ ତ୍ୟାଗ କରିବା। ତେଣୁ ସେ କ'ଣ କଲେ, ଏତ ଚିନ୍ତି ଗଲା ଗଙ୍ଗା ମଧ୍ୟାହ୍ନ କରିତେ, ଏକ ଗୋଡ଼ିଆ କାନ୍ଥା ଧୂଆଁ ଦିଆଛେ ଶୁଖାଇତେ। ତେଣୁ ମଧ୍ୟାହ୍ନ କରିବା ପାଇଁ ସ୍ନାନ ଶୌଚ କରିବା ପାଇଁ ଗଙ୍ଗାକୁ ଗଲେ, ଆମେ ଯାଇଥିଲୁ ବାରଣାସୀରେ ଯେଉଁ ଗଙ୍ଗା ରହିଛନ୍ତି ଆମେ ଯାଇଥିଲୁ, ଏ କୁମ୍ଭମେଳା ଉପଲକ୍ଷେ ଆମେ ଯାଇଥିଲୁ ସେଠିକି ଦର୍ଶନ କରିଥିଲୁ। କାଶୀରେ ରହିଛି ମଣିକର୍ଣ୍ଣିକା ଘାଟ ରହିଛି, ଶିବଜୀଙ୍କର ସ୍ଥାନ ସେ କାଶୀ ବିଶ୍ୱନାଥ ମନ୍ଦିର ଏସବୁ ରହିଛି। ବିଶେଷ ଭାବେ ଶ୍ରାବଣ ମାସ ଆଜି ଶିବଜୀଙ୍କର ଆରାଧନା ପାଇଁ କେତେ ଚାରିଆଡ଼େ ବହୁତ ଲୋକ ଶିବଜୀଙ୍କର ଆରାଧନା କରୁଛନ୍ତି। ତେଣୁ ଇଏ ମଣିକର୍ଣ୍ଣିକା ଘାଟ ବୋଲି କୁହାଯାଏ। ସେଠି ଯେଉଁମାନେ ଅନ୍ତିମ କ୍ରିୟା କରାଯାଏ, ଅନ୍ତ୍ୟେଷ୍ଟି କ୍ରିୟା କରାଯାଏ କୁହାଯାଏ, ସେଠି ଶିବଜୀ ତାଙ୍କର କର୍ଣ୍ଣରେ ଭଗବାନଙ୍କର ନାମ କୁହନ୍ତି, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ତେଣୁ ସେ କାଶୀଧାମ ଯେଉଁ ରହିଛି ସେ ଭୌତିକ ଜଗତର ନୁହଁ, ସିଏ ହେଉଛି ଅଲଗା, ସିଏ ଗୋଟେ ସ୍ୱତନ୍ତ୍ର ଧାମ କାଶୀଧାମ। ସେଥିପାଇଁ ହରିଶ୍ଚନ୍ଦ୍ର ଯେତେବେଳେ ସମଗ୍ର ପୃଥିବୀର ସମ୍ରାଟ ଥିଲେ, ତାଙ୍କର ସମ୍ରାଟକୁ ରାତିରେ ସ୍ୱପ୍ନ ଦେଖିଥିଲେ। ଆଚ୍ଛା, ସେ କଥା ଆମେ ଆଲୋଚନା କରିବା ନାହିଁ, ଯାଉ। ଏଇଭଳି ଭାବରେ ଯେତେବେଳେ ସନାତନ ଗୋସ୍ୱାମୀ ଗଲେ ଗଙ୍ଗା ନଦୀକୁ ସ୍ନାନ କରିବା ପାଇଁ କରି, ସେତେବେଳେ ଦେଖିଲେ ଜଣେ ଗୌଡ଼ିଆ ଜଣେ ବୈଷ୍ଣବ, ସେ କ'ଣ କରୁଛନ୍ତି ନା ତାଙ୍କ ଗୋଟେ କନ୍ଥା ଗୋଟେ ରଖିଥିଲେ, ସେଇଟା ଧୋଇକିରି ସେଇଠି ଶୁଖଉଛନ୍ତି, ସେଇ ନଦୀ ତଟରେ ଶୁଖାଉଛନ୍ତି, ବନ୍ଧରେ ଶୁଖଉଛନ୍ତି। ତେଣୁ ତାରେ କହେ ଓରେ ଭାଇ କର ଉପକାରେ, ତାଙ୍କୁ କହୁଛନ୍ତି ଭାଇ ମୋତେ ଟିକିଏ ଉପକାର କରିବ, ମୁଁ ତୁମର କ'ଣ ଉପକାର କରିବି, ମୋର ଛିଣ୍ଡା କଥାଟେ ରହିଛି, ମୁଁ ତୁମକୁ କ'ଣ ଉପକାର କରିବି, ତୁମେ ତ ଗୋଟେ ସୁନ୍ଦର କମ୍ବଳ ଧାରଣ କରିଛ, କମ୍ବଳ ଧରିଛ, ଆଉ ମୁଁ ତୁମକୁ କ'ଣ ଉପକାର କରିବି ନା, ଏଇ ଭୋଟ ଲୟା ଏକ କାନ୍ଥା ଦେହ ମୋରେ, ଏଇ କାନ୍ଥା ଏଇ ଯେଉଁ ଘୋଟ କମଳ ଅଛି ଯାହାର ଦାମ ସେତେବେଳେ ବହୁତ ବହୁତ ଅଧିକା ଥିଲା, ଆଉ ଛିଣ୍ଡା ଗନ୍ଥାଟା ଯେଉଁ ତୁମର ଅଛି ସେଇଟା ମୋତେ ଦିଅ, ଏଇ ଘୋଟ କମଳାରେ ତୁମେ ନିଅ। ଯେତେବେଳେ ତୁ ଶହେ କହିଲେ ସନାତନ ଗୋସ୍ୱାମୀ, ସେହି କହେ ରହସ୍ୟ କର ପ୍ରାମାଣିକ ହୟା, ବହୁମୂଲ୍ୟ ଭୋଟ ଦେବା କେନ କାନ୍ଥା ଲୟା। ସିଏ କ'ଣ ସେ ବୈଷ୍ଣବ ଜଣ କହୁଛନ୍ତି, ତୁମେ ମୋ ସହିତ ଥଟା ପରିହାସ କରୁଛ ନା କ'ଣ? କିଏ କ'ଣ ଏତେ ବୋକା ହେଇଛି ତାର ବହୁତ କଷ୍ଟଲି କମ୍ବଳକୁ ଦେଇକିରି ମୋର ଛିଣ୍ଡା ଗନ୍ଥକୁ ନେବ? ଜଣେ ମୂର୍ଖ ବ୍ୟକ୍ତି ଯେମିତି କରିବ ନାହିଁ। ତେଣୁ ତେହ କହେ ରହସ୍ୟ ନୁହେଁ, ସନାତନ ଗୋସ୍ୱାମୀ କହୁଛନ୍ତି ନା ନା ଏ ରହସ୍ୟ ନୁହଁ, ମୁଁ ସତ୍ୟ କହୁଛି। ଭୋଟ ଲହ ତୁମେ ଦେହ ମୋର କାନ୍ଥା ଖାନି, ମୋର ଏଇ ବହୁତ ମୂଲ୍ୟବାନ କମ୍ବଳଟି ନିଅ, ମୋତେ ତୁମର ସେ ଛିଣ୍ଡା କନ୍ଥାଟିକୁ ଦିଅ। ଏତେ ବୋଲି କାନ୍ଥା ଲଇଲ ଭୋଟ ତାରେ ଦିଆ, ଗୋସାଇଁର ଠାଇଁ ଆଇଲା କାନ୍ଥା ଗଲେ ଦିଆ। ତେଣୁ ସେଇ ଛିଣ୍ଡା କନ୍ଥାକୁ ଆଣି ମହାପ୍ରଭୁଙ୍କ ପାଖକୁ ଆସି ପହଞ୍ଚିଲେ, ସେଇ କନ୍ଥା ଗୋଡ଼ିଯାଇଛନ୍ତି, କାନ୍ଥରେ ପକେଇଛନ୍ତି। ତେଣୁ ପ୍ରଭୁ କହେ ତୁମର ଭୋଟ କମ୍ବଳ କଥା ଗେଲ, ପ୍ରଭୁ ପଦେ ସବୁ କଥା ଗୋସାଇଁ କହିଲ। ମହାପ୍ରଭୁ ସେ ଜାଣନ୍ତି ଭଗବାନ ସ୍ୱୟଂ, ସେ ପଚାରିଲେ ତୁମର ସେ ଭୋଟ କମଳ କୁଆଡ଼େ ଗଲା ସନାତନ? ତେଣୁ ସନାତନ ସବୁ କହିଲେ, ଏଇଭଳି ଭାବରେ ମୁଁ ବଦଳେଇକିରି ତା ବଦଳରେ ଏଇ ଛିଣ୍ଡା କଥା ଆଣିଛି, ଏକ୍ସଚେଞ୍ଜ କଲି, ଏକ୍ସଚେଞ୍ଜ ମାର୍କେଟରେ ଏକ୍ସଚେଞ୍ଜ କରିଦେଲି। ତେଣୁ ପ୍ରଭୁ କହେ ଇଆ ଆମି କରିଅଛି ବିଚାର, ବିଷୟ ରୋଗ ଖଣ୍ଡାଇଲ କୃଷ୍ଣ ଋତୁ ମାର। ମହାପ୍ରଭୁ କହୁଛନ୍ତି ତୁମର ଯେଉଁ ବିଷୟ ରୋଗ ଥିଲା, ଏ କମ୍ବଳ ପ୍ରତି ଟିକେ ଆସକ୍ତି ଥିଲା, ଏଇଟା କୃଷ୍ଣ ନଷ୍ଟ କରିଦେଲେ। ସେ କେନେ ରଖିବେ ତୁମର ଶେଷ ବିଷୟ ଭୋଗ, ଭୋଗ ଖଣ୍ଡି ସଦବୈଦେ ନା ରାଖେ ଶେଷ ଭୋଗ। ଯେମିତି ସତ୍ ବୈଦ୍ୟ ସତ୍ ଡାକ୍ତର ଜଣେ ରୋଗ ଭୋଗ ଦ୍ୱାରା ଯଦି ରୋଗ ଅସୁବିଧା ହେଉଛି ଭୋଗଟାକୁ ନଷ୍ଟ କରିଦେବେ, ତେଣୁ ସେହିଭଳି ଭାବରେ ସତ୍ ବୈଦ୍ୟ ଭଗବାନ କୃଷ୍ଣ ତୁମର ଯେଉଁ ବିଷ ଭୋଗ ରହିଛି ସେଇଟାକୁ ନଷ୍ଟ କରିଦେଲେ। ହଁ, ତିନି ମୁଦ୍ରା ସେତେବେଳେ ଥିଲା 3 ଟଙ୍କା, ସେତେବେଳେ ଥିଲା ତା ଦାମ 3 ଟଙ୍କାର କମ୍ବଳଟା ଦାମ ଥିଲା 3 ଟଙ୍କା। ତିନ ମୁଦ୍ରାର ଭୋଟ ଗାଏ ମାଧୁକରୀ ଗ୍ରାସ, ଧର୍ମହାନି ହଏ ଲୋକେ କରେ ଉପହାସ। ଯଦି ଯିଏ ମାଧୁକରୀ କରିବା ପାଇଁ ଯିବ, ସନାତନକୁ ସେ ମାଧୁକରୀ ରହୁଥିଲେ ନା, ମାଧୁକରୀ କହିଲେ ସମସ୍ତଙ୍କ ଗୃହରେ ଭିକ୍ଷା କରୁଥିଲେ, ଯେତିକି ମିଳୁଥିଲା ସେତିକିରେ ସେ ସନ୍ତୁଷ୍ଟ ହେଉଥିଲେ ମାଧୁକରୀ। ଯେମିତି ଭ୍ରମର ଗୋଟିଏ ଫୁଲରୁ ଆଉ ଗୋଟିଏ ଫୁଲ ମଧୁ ସଂଗ୍ରହ କରେ, ସେଇଭଳି ମାଧୁକରୀ, ତାର ନାମ ହେଉଛି ମାଧୁକରୀ, ଯେତିକି ମିଳିଲା ସେତିକିରେ ସେ ସନ୍ତୁଷ୍ଟ ହୋଇଯାଆନ୍ତି। ତେଣୁ ତୁମେ ଏଇ ଯେଉଁ ଏତେ 3 ଟଙ୍କାର କମ୍ବଳ ଧରିକିରି ଯିବ ମାଧୁକରୀ କରିବା ପାଇଁ, ଧର୍ମହାନି ହଏ ଲୋକେ କରେ ଉପହାସ, ଲୋକମାନେ ଉପହାସ କରିବେ, ତୁମର ଧର୍ମ ନଷ୍ଟ ହୋଇଯିବ, ତୁମ ଧର୍ମହାନି ହୋଇଯିବ। ଗୋସାଇଁ କହେ ଯେ ଖଣ୍ଡିଲ ବିଷୟ ଭୋଗ, ତାର ଇଚ୍ଛା ଗେଲ ମୋର ଶେଷ ବିଷୟ ରୋଗ। ସନାତନ ଗୋସ୍ୱାମୀ କହିଲେ ଯେ ମୋର ବିଷୟ ଭୋଗକୁ ନଷ୍ଟ କଲେ ସେ ମଧ୍ୟ ଏ ରୋଗକୁ ମଧ୍ୟ ନଷ୍ଟ କରିବେ। ପ୍ରସନ୍ନ ହୟା ପ୍ରଭୁ ତାରେ କୃପା କହିଲ, ତାର କୃପା ଏ ପ୍ରଶ୍ନ କରିତେ ତାର ଶକ୍ତି ହଇଲ। ମହାପ୍ରଭୁ ଭଗବାନ ତାଙ୍କୁ କୃପା କଲେ, ତେଣୁ କୃପା ପ୍ରାପ୍ତ ହୋଇକରି ସେ ବର୍ତ୍ତମାନ ପ୍ରଶ୍ନ କରିବେ, ପ୍ରଶ୍ନ ଏଇ ସନାତନ ଶିକ୍ଷା ଆରମ୍ଭ ହେବ, ପ୍ରଶ୍ନ କରିବେ। ମହାପ୍ରଭୁ ତାଙ୍କୁ କୃପା କରିଛନ୍ତି, ତେଣୁ ସେ ଉପଯୁକ୍ତ ପ୍ରଶ୍ନ ପଚାରୁଛନ୍ତି। ଏଠି କୃଷ୍ଣଦାସ କବିରାଜ ଗୋସ୍ୱାମୀ କହୁଛନ୍ତି, ପୂର୍ବେ ଯାଇଛେ ରାୟ ପାଶେ ପ୍ରଭୁ ପ୍ରଶ୍ନ କହିଲା, ତାର ଶକ୍ତି ରାମାନନ୍ଦ ତାର ଉତ୍ତର ଥିଲା। ଏହା ପ୍ରଭୁର ଶକ୍ତି ପ୍ରଶ୍ନ କରେ ସନାତନ, ଆପଣେ ମହାପ୍ରଭୁ କରେ ତତ୍ତ୍ୱ ନିରୂପଣ। ସେ ଭଗବାନ ସବୁକିଛି ଜାଣନ୍ତି, କିନ୍ତୁ ତଥାପି ସେ ଯେତେବେଳେ ଦାକ୍ଷିଣାତ୍ୟକୁ ଯାଇଥିଲେ ଗୋଦାବରୀ ତଟରେ ରାୟ ରାମାନନ୍ଦକୁ ସବୁ ପ୍ରଶ୍ନ ପଚାରିଥିଲେ ସାଧ୍ୟ ସାଧନ ବିଷୟରେ, ଏଇଟା ଅଷ୍ଟମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ମଧ୍ୟଲୀଳା ଅଷ୍ଟମ ଅଧ୍ୟାୟରେ ଚୈତନ୍ୟ ଚରିତାମୃତ ବର୍ଣ୍ଣନା କରାଯାଇଛି। ତେଣୁ ରାୟ ରାମାୟଣ ସେସବୁ ପ୍ରଶ୍ନର ଉତ୍ତର ଦେଇଥିଲେ, ସେସବୁ ବର୍ଣ୍ଣନା କରାଯାଇଛି। ସେହିଭଳି ଭାବରେ ଏଠି ମହାପ୍ରଭୁ ନିଜେ ଉତ୍ତର ଦେଉଛନ୍ତି, ସନାତନ ଗୋସ୍ୱାମୀ ପ୍ରଶ୍ନ ପଚାରୁଛନ୍ତି। କୃଷ୍ଣ ସ୍ୱରୂପ ମାଧୁର୍ଯ୍ୟ ଐଶ୍ୱର୍ଯ୍ୟ ଭକ୍ତି ରସାଶ୍ରୟମ୍, ଏଇଟା ସଂସ୍କୃତ ଶ୍ଳୋକ। ତତ୍ତ୍ୱଂ ସନାତନ ୟେଷ କୃପୟୋପଦିଶ ସହ। କୃଷ୍ଣ ସ୍ୱରୂପ ମାଧୁର୍ଯ୍ୟ, କୃଷ୍ଣଙ୍କର ସ୍ୱରୂପ ମାଧୁର୍ଯ୍ୟ ଐଶ୍ୱର୍ଯ୍ୟ ଭକ୍ତି ରସ ଏସବୁ, ତତ୍ତ୍ୱଂ ସନାତନ ୟେଷ ସନାତନକୁ ଏସବୁ ତତ୍ତ୍ୱକୁ କୃପୟୋପଦିଦେଶ ସହ ସେ କୃପା କରି ତାଙ୍କୁ ଉପଦେଶ ପ୍ରଦାନ କରିଥିଲେ। ତେଣୁ ଏହି ଚୈତନ୍ୟ ଶିକ୍ଷାରେ ଏଇଠି ଆମେ ବଳରାମ କଥା ଆସିବ, ଭଗବାନ ବଳରାମଙ୍କର ଆବିର୍ଭାବ ହେବ, ବଳରାମ ତତ୍ତ୍ୱ ସବୁ ତତ୍ତ୍ୱ ବର୍ଣ୍ଣନା କରାଯାଇଛି ସବୁ ତତ୍ତ୍ୱ। ତେଣୁ ତବେ ସନାତନ ପ୍ରଭୁରେ ପ୍ରଭୁର ଚରଣ ଧରିଆ ଦୈନ୍ୟ ବିନତି କରେ ଦନ୍ତେ ତୃଣ ଲୟା, ଦନ୍ତରେ ତୃଣ ବା ଘାସ ଗୋଟେ ରଖି ମହାପ୍ରଭୁ ସନାତନ ଗୋସ୍ୱାମୀ ତାଙ୍କର ପାଦପଦ୍ମ ଧରି, ମହାପ୍ରଭୁଙ୍କ ପାଦପଦ୍ମ ଧରି ଦୈନ୍ୟ ବିନତି କରେ, ବହୁତ ଦୈନ୍ୟ ଭାବରେ ଏ ପ୍ରଶ୍ନ ପଚାରୁଛନ୍ତି। ଏହିଭଳି ହେଉଛି ପ୍ରଶ୍ନ ପଚାରିବାର ଉପାୟ। ଆମେ ଶ୍ରବଣ କରୁଥିଲେ ଚତୁର୍ଥ ଅଧ୍ୟାୟ 34 ଶ୍ଳୋକରେ ଭଗବତ ଗୀତାରେ କ'ଣ କରିଥିଲେ ଭଗବାନ, ତଦ୍ବିଧି ପ୍ରଣିପାତେନ ପରିପ୍ରଶ୍ନେନ ସେବୟା, ପ୍ରଣିପାତ ବିନୟ ସହକାରେ ପ୍ରଶ୍ନ ପଚରାଯିବ, ଆମେ ଚ୍ୟାଲେଞ୍ଜ କରିବା ମୋଠାରେ ପ୍ରଶ୍ନ ପଚାରିବା ନାହିଁ। ତେଣୁ ସନାତନ ଗୋସ୍ୱାମୀ ସେହିଭଳି ଭାବରେ ପ୍ରଶ୍ନ ପଚାରୁଛନ୍ତି। ଜଣେ କହିଥିଲେ ଦନ୍ତେ କାହିଁକି ତୃଣ ଧରାହେଉଛି, ତାର ଅର୍ଥ କ'ଣ? ଦନ୍ତରେ ତୃଣ ଧରାହେଉଛି, ଦନ୍ତେ ତୃଣ ଦେବାର ଅର୍ଥ ହେଉଛି ଯେ ଯେମିତି ପଶୁ ତୃଣ ଚୋବଉଛି ଘାସ ଖାଉଛି, ସେହିଭଳି ଭାବରେ ଏହାର ଭାବ ହେଉଛି ଏଇଟା, ଆମେ ପଶୁ ଆମେ କିଛି ଜାଣୁନାହୁଁ, ତେଣୁ ଆପଣ ଆମକୁ କୁହନ୍ତୁ, ଜ୍ଞାନ ପ୍ରଦାନ କରନ୍ତୁ। ତେଣୁ ସନାତନ ଗୋସ୍ୱାମୀ କହୁଛନ୍ତି, ନିଚ ଜାତି ନିଚ ସଙ୍ଗୀ ପତିତ ଧମ କୁବେଶୟ କୋପେ କୋପେ ପଡ଼ି ଗୁଆଇନୁ ଜନ। ପ୍ରଭୁ ଆମେ ନିଚ ଜାତି ନିଚ ସଙ୍ଗୀ ପତିତ ଅଧମ କୁବିଷୟ କୂପେ ପଡ଼ି, ଆମେ ଏଇ ବିଷୟ କୂପରେ ପଡ଼ି ଆମେ ଆମର ଜୀବନ ନଷ୍ଟ ହୋଇଗଲା। ତେଣୁ ଆପଣାର ହିତ ହିତ କିଛୁ ନା ଜାଣି ଗ୍ରାମ୍ୟ ବାହାରେ ପଣ୍ଡିତ ତାଇ ସତ୍ୟ ମାନି। ପ୍ରକୃତିରେ ପଣ୍ଡିତ ସନାତନ ଗୋସ୍ୱାମୀ ପଣ୍ଡିତ, ବହୁତ ବିଦ୍ୱାନ, ଛୋଟ ପିଲା ଥିଲାବେଳେ ତାଙ୍କୁ ଭାଗବତ ଜଣେ ବ୍ରାହ୍ମଣ ଆଣି ଦେଇଥିଲେ, ଭାଗବତଙ୍କୁ ସେ ସ୍ତୁତି କରନ୍ତି ସବୁଦିନେ, ସର୍ବଶାସ୍ତ୍ରାବ୍ଦି ପିଉଷ ସର୍ବବୈଦିକ ସତ୍ଫଳ ସର୍ବସିଦ୍ଧାନ୍ତ ରତ୍ନାଢ଼୍ୟ ସର୍ବଲୌକିକ ଦିଗ୍ପଦ ଇତ୍ୟାଦି ଭାବରେ ସବୁ ସ୍ତୁତି କରନ୍ତି ଭାଗବତଙ୍କୁ, ସବୁଦିନେ ସେ ଭାଗବତ ଅଧ୍ୟୟନ କରନ୍ତି, ତେଣୁ ବହୁତ ବିଦ୍ୱାନ ସିଏ। କିନ୍ତୁ ସିଏ ଯେଉଁ ମହାପ୍ରଭୁଙ୍କ ପାଖରେ କହୁଛନ୍ତି ଯେ ଆପଣାର ମୋର କେମିତି ହିତ ମୁଁ କିଛି ଜାଣିନାହିଁ, କେତେ ଦୈନ୍ୟ ଭାବରେ ପଚାରୁଛନ୍ତି। କିନ୍ତୁ ଗ୍ରାମ୍ୟ ବ୍ୟବହାର ପଣ୍ଡିତ ତାଇ ସତ୍ୟମାନେ, ସମସ୍ତେ ମୋତେ ପଣ୍ଡିତ ବୋଲି କହୁଛନ୍ତି, ଗୋସାଇଁ ପଣ୍ଡିତ ବୋଲି କହୁଛନ୍ତି, ତେଣୁ ମୁଁ ଭାବୁଛି ପ୍ରକୃତରେ ମୁଁ ଜଣେ ବିଦ୍ୱାନ ବ୍ୟକ୍ତି, ତେଣୁ କୃପା କରି ଯଦି ମୋରେ କରିଅଛ ଉଦ୍ଧାର ଆପଣ କୃପାତେ କହ କର୍ତ୍ତବ୍ୟ ଆମର। ମୋର କ'ଣ କର୍ତ୍ତବ୍ୟ? ଭାଗବତ ଆରମ୍ଭରେ ପରୀକ୍ଷିତ ମହାରାଜ ସେ କଥା ପଚାରିଥିଲେ, କିଂ କର୍ତ୍ତବ୍ୟମ୍, ମୋର କ'ଣ କର୍ତ୍ତବ୍ୟ? ଆମର କ'ଣ କର୍ତ୍ତବ୍ୟ ଆମେ ଜାଣିନାହିଁ, ପ୍ରକୃତରେ ମନୁଷ୍ୟର କ'ଣ କର୍ତ୍ତବ୍ୟ ବହୁତ ପ୍ରକାର ରହିଛି, ମହାପ୍ରଭୁ କହିବେ ତାର ଉତ୍ତର ଦେବେ। ତେବେ ଏଇଟା ଆମେ ଜାଣିବା କଥା, ପ୍ରକୃତରେ ଆମର କ'ଣ କର୍ତ୍ତବ୍ୟ? ବହୁତ ପ୍ରକାର କର୍ତ୍ତବ୍ୟ ରହିଛି, ଛଅ ପ୍ରକାର ଆମର କର୍ତ୍ତବ୍ୟ ରହିଛି, ଛଅ ପ୍ରକାର କର୍ତ୍ତବ୍ୟ ରହିଛି, ଦେବତାମାନଙ୍କ ପ୍ରତି ଆମର କର୍ତ୍ତବ୍ୟ ରହିଛି, ଋଷିମାନଙ୍କ ପାଖରେ ଆମର କର୍ତ୍ତବ୍ୟ ରହିଛି, ଜୀବମାନଙ୍କ ପାଖରେ ଆମର କର୍ତ୍ତବ୍ୟ ରହିଛି, ଏଭଳି ଭାବରେ ଆମର ଅନେକ କର୍ତ୍ତବ୍ୟ ରହିଛି, କିନ୍ତୁ ପ୍ରକୃତ କର୍ତ୍ତବ୍ୟ ଆମର କେଉଁଟା? ଆପଣା କୃପା ଯେ କହ କର୍ତ୍ତବ୍ୟ ଆମା, ମୁଁ କ'ଣ କରିବା କଥା ମୋତେ କୁହନ୍ତୁ। ଅର୍ଜୁନ ମଧ୍ୟ ସେ କଥା ପଚାରିଲେ, ଯଶ୍ରେୟ ସାନି ସ୍ଥିତ ବୃହି ତନ୍ମେ ଶିଷ୍ୟ ସ୍ତ୍ରୀୟଙ୍କ ସାଧିବାଙ୍କ ତ୍ୱ ପ୍ରପନ୍ନମ, ମୋର କ'ଣ କର୍ତ୍ତବ୍ୟ କୁହନ୍ତୁ, ମୁଁ ଆପଣଙ୍କ ଶିଷ୍ୟତ୍ୱ ଗ୍ରହଣ କଲି। ଆଜି ସନାତନ ଗୋସ୍ୱାମୀ ସେହି ପ୍ରଶ୍ନ ପଚାରୁଛନ୍ତି ମହାପ୍ରଭୁଙ୍କୁ। ତେଣୁ ଇଏ ବହୁତ ପ୍ରସିଦ୍ଧ ପ୍ରୟାର ରହିଛି ସନାତନ ଗୋସ୍ୱାମୀଙ୍କର, କେ ଆମି କେନେ ଆମା ଯାରେ ତାପତ୍ରୟ ଇହା ନାହିଁ ଜାଣି କେମନେ ହିତ ହଏ, ମୁଁ କିଏ, କାହିଁକି ମୋତେ ଦୁଃଖ ତ୍ରିତାପରେ ମୁଁ କାହିଁକି ଦଗ୍ଧୀଭୂତ ହେଉଛି। ଆଧ୍ୟାତ୍ମିକ, ଆଦି ଭୌତିକ, ଆଦି ଦୈବିକ ଏ ତିନି ପ୍ରକାର ତାପ ରହିଛି, କାହିଁକି ମୁଁ ଏ ତିନି ପ୍ରକାର ତାପରେ ଦଗ୍ଧୀଭୂତ ହେଉଛି, ଏହା ନାହିଁ ଜାଣି, ଏଇଟା ମୁଁ ଜାଣିନାହିଁ। ତେଣୁ କେମାନେ ହିତ ହେବ, ମୋର କେମିତି ହିତ ହେବ ମୁଁ ଜାଣିନାହିଁ। ଏ ଚୈତନ୍ୟ ଚର୍ଚ୍ଚା ମଧ୍ୟ ପ୍ରଭୁପାଦ ମହାରାଜ କହନ୍ତି ପୋଷ୍ଟ ଗ୍ରାଜୁଏସନ୍ କ୍ଲାସ୍, ଏମ୍ଏର କ୍ଲାସ୍ ଏଇଟା, ଭାଗବତ ହେଉଛି ବିଏ କ୍ଲାସ୍, ଗ୍ରାଜୁଏସନ୍ କ୍ଲାସ୍, ସ୍ନାତକ, ସ୍ନାତକ ଶିକ୍ଷା, ଏଠି ସ୍ନାତକୋତ୍ତର ଶିକ୍ଷା, ବହୁତ ଉନ୍ନତର ଜ୍ଞାନ ଏଠି ରହିଛି। ମହାପ୍ରଭୁ ଦେବେ, ସେସବୁ ଜ୍ଞାନ ପ୍ରଦାନ କରିବେ। ତେଣୁ ଜୟ ଶ୍ରୀ ଶ୍ରୀ ସୀତାରାମର ହନୁମାନ ଯୋଗୀ ଜୟ। ତେଣୁ ସନାତନ ଗୋସ୍ୱାମୀ କହୁଛନ୍ତି, ସାଧ୍ୟ ସାଧନ ତତ୍ତ୍ୱ ପୁଚିତେ ନା ଜାଣି କୃପା କରି ସବତତ୍ତ୍ୱ କହତ ଆପନି। ଯେମିତି ପଚାରିଥିଲେ ମହାପ୍ରଭୁ ନିଜେ ରାୟ ରାମାନନ୍ଦ ପଚାରିଥିଲେ, ସାଧ୍ୟ ସାଧନ ବିଷୟ ପଚାରିଥିଲେ, ଏଠି ସନାତନ ଗୋସ୍ୱାମୀ କହୁଛନ୍ତି ସାଧ୍ୟ ସାଧନ ତତ୍ତ୍ୱ ମୁଁ ଜାଣିନାହିଁ। କ'ଣ ସାଧ୍ୟ ସାଧନ ତତ୍ତ୍ୱ? ସାଧ୍ୟ କହିଲେ କ'ଣ ଆମର ଲକ୍ଷ୍ୟ, ଏବଂ ସାଧନ କହିଲେ କେମିତି ସେ ଲକ୍ଷ୍ୟକୁ ହାସଲ କରିବା, ଏ ସାଧ୍ୟ ସାଧନ ତତ୍ତ୍ୱ। କୃପା କରି ସବୁ ତତ୍ତ୍ୱ କହତ ଆପନି, ପ୍ରଭୁ ମୁଁ ଜାଣିନାହିଁ, କେମିତି ପ୍ରଶ୍ନ ପଚାରିବାକୁ ପଡ଼ିବ, ତେଣୁ ଆପଣ ସବୁ ନିଜେ କୁହନ୍ତୁ, ସବୁ ମୁଁ ପ୍ରଶ୍ନ ନ ପଚାରିଲେ ମଧ୍ୟ ମୋତେ ସବୁ କୁହନ୍ତୁ, ମୋର କ'ଣ କର୍ତ୍ତବ୍ୟ ଇତ୍ୟାଦି। ପ୍ରଭୁ କହୁଛନ୍ତି, ପ୍ରଭୁ କହେ କୃଷ୍ଣ କୃପା ତୁମାତେ ପୂର୍ଣ୍ଣ ହଏ, ସବତତ୍ତ୍ୱ ଜାଣ ତୁମାର ନାହିଁ ତାପତ୍ରୟ। ମହାପ୍ରଭୁ କହିଲେ ଯେ କୃଷ୍ଣ କୃପା ତୁମାତେ ପୂର୍ଣ୍ଣ ହଏ, ତୁମ ପାଖରେ କୃଷ୍ଣଙ୍କର କୃପା, ପୂର୍ଣ୍ଣ କୃପା ଅଛି, ତୁମେ ସବୁକିଛି ଜାଣ, ସବତତ୍ତ୍ୱ ଜାଣ, ତୁମର ନାହିଁ ତାପତ୍ରୟ, ତୁମର ତ୍ରିତାପ ନାହିଁ, ତୁମେ ମୁକ୍ତ ପୁରୁଷ, ତ୍ରିଗୁଣ ଭିତରେ ତୁମ ନାହ, ତୁମେ ମୁକ୍ତ ପୁରୁଷ। କୃଷ୍ଣ ଶକ୍ତି ଧର ତୁମେ ଜାଣ ତତ୍ତ୍ୱଭାବ, ଜାଣି ଦାଢ଼ ଲାଗି ପୁଚ୍ଛେ ସାଧୁର ସ୍ୱଭାବ। ତୁମେ କୃଷ୍ଣଙ୍କର ଶକ୍ତି ଧାରଣ କରିଛ, ତୁମେ ସବୁ ତତ୍ତ୍ୱ ଜାଣିଛ, ଜାଣି ଦାଢ଼ ଲାଗି ପୁଚ୍ଛେ ସାଧୁର ସ୍ୱଭାବ। ଏ ସାଧୁଙ୍କର ସ୍ୱଭାବ ହେଉଛି ଏଇଟା, ସେ ସବୁ ଜାଣନ୍ତି, କିନ୍ତୁ ଅନ୍ୟ ସାଧୁ ଜଣେ ଦେଖିଲେ ସେ ସବୁ ପ୍ରଶ୍ନ ପଚାରନ୍ତି, ତାର କାରଣ କ'ଣ ନା ଦୃଢ଼ତା, ସେ ଯାହା ଜାଣିଛନ୍ତି ଶାସ୍ତ୍ର କଥା ଯାହା ଯେଉଁଭଳି ଭାବରେ ଅନୁଭବ କରିଛନ୍ତି, ଇଏ ସେୟା କହୁଛନ୍ତି ନା ଅଲଗା କହୁଛନ୍ତି, ଯଦି ସେୟା କହିଲେ ସେଇଟା ଦୃଢ଼ତା ଆସିବ। ତତ୍ତ୍ୱବିତ୍ମାନେ ଗୋଟିଏ ହିଁ କଥା କହନ୍ତି, କାରଣ ତତ୍ତ୍ୱବିତ୍ମାନେ ଅଲଗା କଥା କିଛି କୁହନ୍ତି ନାହିଁ। ତେଣୁ ଏ ଦୃଢ଼ ହେବା ପାଇଁ ସେସବୁ ପ୍ରଶ୍ନ ପଚାରନ୍ତି। ଅଚିରାଦେବ ସର୍ବାର୍ଥ ସିଦ୍ଧ୍ୟତେ ସାମଭିପ୍ସତ ସିଦ୍ଧ୍ୟତେ ସା ଅଭିପ୍ସିତ ଷଡ଼ର୍ମ ସାବବୋଧାୟ ଜେସଂ ନିର୍ବନ୍ଧନାମତି। ଅଚିରାତ୍ ଏବ ସର୍ବାର୍ଥ, ତମେ ଅଚିରାତ୍ ଖୁବ୍ ଶୀଘ୍ର, ଅଚିରାତ୍ ନିଶ୍ଚିନ୍ତ ଭାବରେ ସର୍ବ ଅର୍ଥ ସିଦ୍ଧ, ତୁମର ସବୁ ଅର୍ଥ ସିଦ୍ଧି ହେବ। ସର୍ବାର୍ଥ ସର୍ବାର୍ଥ ସିଦ୍ଧତେ ଇଶାମ ଅଭିପ୍ସିତ, ଏ ତୁମର ଅଭିଷିକ୍ତ ଅଭିପ୍ସିତ ଯାହା ଅଭିଶା କରିଛ ସେସବୁ ଖୁବ୍ ଶୀଘ୍ର ସିଦ୍ଧ ହେବ। ଅଚିରାତ୍ ଏବଂ ସର୍ବାର୍ଥ ସିଦ୍ଧତେ ଇଶାମ ଅଭିପ୍ସିତ ଷଡ଼ର୍ମ ସ୍ୟା ବୋଧାୟ, ସଦ୍ଧର୍ମ ଜୈସାଙ୍ଗ ନିର୍ବନ୍ଧନା ମତି ଏ ନାରଦ ପୁରାଣରେ ଏ ଶ୍ଳୋକଟି ରହିଛି। ଆର ଏ ଶବ୍ଦର ଅର୍ଥ ଦିଆଯାଇ ନାହିଁ, ତେଣୁ ଆମେ ଇଂଲିଶଟା ଦେଖିବା। ଶବ୍ଦର ଅର୍ଥ ଜାଣିଲେ ତାକୁ ଏଇଟା ଟିକେ ଭଲ ଭାବରେ ଆସ୍ୱାଦନ କରିହେବ। ତେଣୁ ସଦ୍ଧର୍ମ ସଦ୍ଧର୍ମ ଅଭି ହଁ ସଦ୍ଧର୍ମ ଅବବୋଧାୟ ସଦ୍ଧର୍ମସ୍ୟ ପ୍ରକୃତ ଧର୍ମ କ'ଣ ଏଇଟା ଜାଣିବା ପାଇଁ ଯେସାଙ୍ଗ ନିର୍ବନ୍ଧନୀ ତୁମର ମତି ତୁମର ଯେଉଁ ବୁଦ୍ଧି ରହିଛି ତୁମର ନିର୍ବନ୍ଧିନୀ ଦୃଢ଼ ଭାବରେ ମତି ହେବ। ଯେଉଁମାନେ ସଦ୍ଧର୍ମ ହୃଦୟ କରିବା ପାଇଁ ଅତ୍ୟନ୍ତ ଆଗ୍ରହୀ, ଯେଉଁମାନଙ୍କ ସ୍ଥିର ବୁଦ୍ଧି ଜାଗ୍ରତ ହୋଇଛି ଏବଂ ଯେଉଁମାନେ କୌଣସି ପ୍ରକାର ପରିସ୍ଥିତିରେ ବିଚ୍ୟୁତ ହୁଅନ୍ତି ନାହିଁ ସେମାନେ ସେମାନଙ୍କର ବାଞ୍ଛିତ ସିଦ୍ଧି ଅଚିରେ ଲାଭ କରନ୍ତି। ଶୋକର ଅର୍ଥ ହେଉଛି ଏଇଭଳି ଭାବରେ। ତେଣୁ ମହାପ୍ରଭୁ କହିଲେ, ଯୋଗ୍ୟ ପାତ୍ର ହଉ ତୁମି ଭକ୍ତି ପ୍ରବର୍ତ୍ତାଇତେ କ୍ରମେ ସବ ତତ୍ତ୍ୱ ଶୁଣ କହିଏ ତୁମାତେ। ତୁମେ ପ୍ରକୃତରେ ଯୋଗ୍ୟ ପାତ୍ର ଭକ୍ତି ପ୍ରବର୍ତ୍ତାଇତେ, ସେ ସନାତନ ଗୋସ୍ୱାମୀ ଭକ୍ତି ପ୍ରବର୍ତ୍ତନ କରିବେ, ଗ୍ରନ୍ଥ ସବୁ ରଚନା କରିବେ, ହରିଭକ୍ତି ବିଳାସ ଇତ୍ୟାଦି ଅନେକ ଶାସ୍ତ୍ର ସେ ରଚନା କରିବେ। ତେଣୁ ମହାପ୍ରଭୁ ତୁମେ ଯୋଗ୍ୟ ପାତ୍ର, କ୍ରମେ ସବୁ ତତ୍ତ୍ୱ ଶୁଣ କହିଏ ତୁମାତେ। ଏସବୁ ତତ୍ତ୍ୱ ରହିଛି, ଯେତେ ତତ୍ତ୍ୱ ରହିଛି ସବୁ ତତ୍ତ୍ୱକୁ ଏଠି କୁହାଯାଇଛି। ସବୁ ତତ୍ତ୍ୱ ଚାରୋଟି ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ସବୁ ତତ୍ତ୍ୱ, ତାଦେହରେ ବଳରାମର ତତ୍ତ୍ୱ ମଧ୍ୟ ରହିଛି। ବଳରାମ କଥା ଆମେ ଶୁଣିବା, ବଳଦେବ ଭଗବାନ ବଳଦେବଙ୍କର ଆବିର୍ଭାବ ହେବ। ତେଣୁ ଏସବୁ ତତ୍ତ୍ୱ ସ୍ୱୟଂ ଭଗବାନ ନିଜେ କହୁଛନ୍ତି ସନାତନ ଗୋସ୍ୱାମୀଙ୍କୁ। ସନାତନ ଗୋସ୍ୱାମୀ ମଧ୍ୟ ସେହି ଭଗବାନଙ୍କର ଜ୍ଞାନ ଶକ୍ତିର ଅବତାର, ସନକ ସନାତନ ସନାତନ ସନନ୍ତ କୁମାର ଯିଏ ଥିଲେ ବ୍ରହ୍ମାଙ୍କର ଚାରି ପୁତ୍ର, ସେହି ସନାତନ ବର୍ତ୍ତମାନ ସନାତନ ଗୋସ୍ୱାମୀ ରୂପରେ ଆସିଛନ୍ତି। ଏ ରୂପ ଗୋସ୍ୱାମୀ ଯିଏ ହେଉଛନ୍ତି ତାଙ୍କ ଭାଇ, ସେ ହେଉଛନ୍ତି ରୂପ ମଞ୍ଜରୀ ଥିଲେ କୃଷ୍ଣଲୀଳାରେ। ତେଣୁ ଏମାନେ ଯେଉଁ ମହାପ୍ରଭୁଙ୍କଠାରୁ ଶିକ୍ଷା ଗ୍ରହଣ କରି ବର୍ତ୍ତମାନ ସବୁ ଭକ୍ତିଶାସ୍ତ୍ର ସବୁ ରଚନା କରିଛନ୍ତି। ତେଣୁ ମହାପ୍ରଭୁ କହୁଛନ୍ତି, ଶିକ୍ଷା ଦେଉଛନ୍ତି, ଜୀବେର ସ୍ୱରୂପ ହୟ କୃଷ୍ଣର ନିତ୍ୟ ଦାସ, କୃଷ୍ଣର ତଟସ୍ଥା ଶକ୍ତି ଭେଦାଭେଦ ପ୍ରକାଶ, ସୂର୍ଯ୍ୟାଂଶ କିରଣ ଯାଇଛେ ଅଗ୍ନି ଜ୍ୱାଳା ଚୟ, ସ୍ୱାଭାବିକ କୃଷ୍ଣର ଚିହ୍ନ ପ୍ରକାଶ ଶକ୍ତି ହୟ। ଏ ମହାପ୍ରଭୁଙ୍କର ପ୍ରଥମ ଶିକ୍ଷା, ଜୀବେର ସ୍ୱରୂପ ହଏ କୃଷ୍ଣର ନିତ୍ୟ ଦାସ, ଇଏ ହେଉଛି ଆମର ଧର୍ମ। ପ୍ରକୃତ ଧର୍ମ ହେଉଛି ଏଇଟା, ସ୍ୱରୂପ କହିଲେ ଧର୍ମ ଆମର, ଆମର ଧର୍ମ ହେଉଛି ଆମେ କୃଷ୍ଣଙ୍କର ନିତ୍ୟ ଦାସ, ନିତ୍ୟ ସେବକ ଭଗବାନଙ୍କର, କୃଷ୍ଣଙ୍କର ନିତ୍ୟ ଦାସ, ଏବଂ ଆମେ ହେଉଛେ କୃଷ୍ଣଙ୍କର ତଟସ୍ଥା ଶକ୍ତି ଭେଦାଭେଦ ପ୍ରକାଶ। କୃଷ୍ଣଙ୍କର ଅନେକ ଶକ୍ତି ରହିଛି, ତାକୁ ତିନି ଭାବରେ ବିଭକ୍ତ କରାଯାଉଛି। ଗୋଟେ ହେଉଛି ଭଗବାନଙ୍କର ଅନ୍ତରଙ୍ଗା ଶକ୍ତି, ଗୋଟେ ହେଉଛି ବହିରଙ୍ଗା ଶକ୍ତି, ଆଉ ଗୋଟେ ହେଉଛି ତଟସ୍ଥା ଶକ୍ତି। ତେଣୁ ଆମେ ହେଉଛେ ଭଗବାନଙ୍କ ତଟସ୍ଥା ଶକ୍ତି, ଯଦିଓ ଆମେ ଭଗବାନଙ୍କର ଉନ୍ନତର ଶକ୍ତି, କିନ୍ତୁ ଆମର ସ୍ୱାଧୀନତା ରହିଛି। ଆମେ ଚାହିଁଲେ ଭୌତିକ ଜଗତରେ ରହିବା, ବହୁତ ଚାହିଁଲେ ଚିତ୍ ଜଗତକୁ ଯିବା। ତଟସ୍ଥ, ତଟସ୍ଥ କହିଲେ ନଦୀ ତଟରେ ଯେମିତି ଥାଏ, ଯାହା ବସ୍ତୁ ରହିଥାଏ ବାଲି ଇତ୍ୟାଦି, ସେ ଚାହିଁଲେ ସ୍ଥଳରେ ରହିବେ, ଚାହିଁଲେ ଜଳରେ ରହିବେ, ସେଇଭଳି ଭାବରେ ତଟସ୍ଥା ଶକ୍ତି। ତଟରେ ଯିଏ ରହିବ ସେ ସ୍ଥଳରେ ରହିପାରିବ, ଜଳରେ ବି ରହିପାରିବ। ତେଣୁ ଆମର ସେହି ଅବସ୍ଥା, ଆମ ତଟସ୍ଥା ଶକ୍ତି ଭଗବାନଙ୍କର। ଭେଦାଭେଦ ପ୍ରକାଶ, ମୁଁ ସେଦିନ କହିଥିଲି ଆମର ଇସ୍କନ ଫିଲୋସଫି କ'ଣ, ଇସ୍କନ ଦର୍ଶନ କ'ଣ, ଏଠି ମହାପ୍ରଭୁ କହୁଛନ୍ତି ଆମର ଦର୍ଶନ ହେଉଛି ଏଇଟା, ଭେଦାଭେଦ ପ୍ରକାଶ। ଭେଦ ଭଗବାନଙ୍କ ସହିତ ଆମର ଭେଦ ରହିଛି, ଡିଫରେନ୍ସ ରହିଛି, ଅଭେଦ ମଧ୍ୟ ରହିଛି, ସିମିଲାରିଟି ମଧ୍ୟ ରହିଛି। ଭଗବାନ ଆଉ ଜୀବ ତାଙ୍କର ଇଏ ହେଉଛି କ'ଣ, ଇଏ ହେଉଛି ଗୁଣାତ୍ମକ ଭାବରେ ସମାନ, ପରିମାଣାତ୍ମକ ଭାବରେ ଭିନ୍ନ ଅଲଗା। ଯେମିତି ଉଦାହରଣ ଦିଆଯାଏ, ମହାପ୍ରଭୁ ଉଦାହରଣ ଦେବେ, ଯେମିତି ସମୁଦ୍ର, ସମୁଦ୍ରର ଜଳ ବିଶାଳ ଜଳ ରାଶି ରହିଛି, କିନ୍ତୁ ଗୋଟିଏ ବୁନ୍ଦା ଜଳ ମଧ୍ୟ ସେହି ସମୁଦ୍ର ଜଳ। ତେଣୁ ଗୁଣ ଗୁଣର ଦୃଷ୍ଟିରେ ଦେଖିଲେ ସବୁ ଜଳ ଲବଣାକ୍ତ, ତେଣୁ ଗୁଣ ସମାନ। କିନ୍ତୁ ପରିମାଣ ଯଦି ଦେଖିବା, ବିରାଟ ସମୁଦ୍ର ଯେଉଁ ରହିଛି ତା ତୁଳନାରେ ଏଇ ସମୁଦ୍ରର ଗୋଟିଏ ବିନ୍ଦୁ ଜଳ ପରିମାଣରେ ସମାନ ହେବ ନାହିଁ। ଇଏ ହେଉଛି ଭେଦ, ଗୁଣରେ ଅଭେଦ, ପରିମାଣରେ ଭେଦ। ଇଏ ହେଉଛି ଭେଦାଭେଦ, ଅଚିନ୍ତ ଭେଦାଭେଦ ତତ୍ତ୍ୱ। ଆମର ଇସ୍କନର ଫିଲୋସଫି ହେଉଛି ଅଚିନ୍ତ ଭେଦାଭେଦ ତତ୍ତ୍ୱ। ଆ ମହାପ୍ରଭୁଙ୍କ ପୂର୍ବରୁ କେହି ସେଇଟାକୁ ସବୁ ଏଇ ତତ୍ତ୍ୱକୁ କେହି ଦେଇନଥିଲେ, ମହାପ୍ରଭୁ ପ୍ରଦାନ କଲେ। ଆମର ବିଭିନ୍ନ ଯେଉଁ ବୈଷ୍ଣବ ସମ୍ପ୍ରଦାୟ ରହିଛି ତାଙ୍କ ଭିତରେ ଅଲଗା ଅଲଗା ସବୁ ଭେଦ ଥିଲା, କିନ୍ତୁ ମହାପ୍ରଭୁ ସବୁ ଏକ ଏକ ଏକୀକରଣ କରିଛନ୍ତି, ସେ ଏହି ତତ୍ତ୍ୱକୁ ଦେଇଛନ୍ତି ଅଚିନ୍ତ ଭେଦାଭେଦ ତତ୍ତ୍ୱ। ଏଇଟା ଏଇ ଏଇ ତତ୍ତ୍ୱ ଉପରେ ଆମର ଇସ୍କନ ଫିଲୋସଫି ରହିଛି। ଇସ୍କନ ଫିଲୋସଫି ହେଉଛି ଅଚିନ୍ତ ଭେଦାଭେଦ ତତ୍ତ୍ୱ। ତେଣୁ ମହାପ୍ରଭୁ ଉଦାହରଣ ଦେଉଛୁ, ସୂର୍ଯ୍ୟାଂଶ କିରଣ ଦେଇଛେ ଅଗ୍ନି ଜ୍ୱଳାଚ। ସ୍ୱାଭାବିକ କୃଷ୍ଣର ତିନି ପ୍ରକାର ଶକ୍ତି ହଏ, ଭଗବାନଙ୍କର ଶକ୍ତି ଅନେକ ରହିଛି, ତାକୁ ତିନି ଭାଗରେ ବିଭକ୍ତ କରାଯାଏ। ସ୍ୱାଭାବିକ ଭଗବାନଙ୍କର ଶକ୍ତି ସେ କେଉଁଠୁ ଆଣିନାହାନ୍ତି, ଯୋଗାଡ଼ କରି କଷ୍ଟ କରି ତପସ୍ୟା କରି ସବୁ ଶକ୍ତି ପାଇଛନ୍ତି ତା ନୁହଁ, ସ୍ୱାଭାବିକ ତାଙ୍କର ସ୍ୱାଭାବିକ ଭାବେ ତାଙ୍କର ଶକ୍ତି ରହିଛି। ତେଣୁ ସେ ଉଦାହରଣ ଦେଉଛନ୍ତି, ସୂର୍ଯ୍ୟାଂଶ କିରଣ ଯେଇଛେ ଅଗ୍ନି ଜ୍ୱଳାଚୟ। ସୂର୍ଯ୍ୟଙ୍କର ଅଂଶ ବା କିରଣ ଯେଉଁ ରହିଛି, ସେହିଭଳି ଭାବରେ ଅଗ୍ନିର ଯେଉଁ ଜ୍ୱାଳା ରହିଛି, ସେହିଭଳି ଭାବରେ ଭେଦାଭେଦ ପ୍ରକାଶ, ଏଇଟା ପରେ ବୁଝାଇ ଦିଆଯିବ। ତେଣୁ ଏଠି କୁହାଯାଉଛି, ପ୍ରଭୁପାଦ ମହାରାଜ କହୁଛନ୍ତି ଯେ ତୁମର କୃଷ୍ଣଙ୍କ ସହିତ ସମ୍ବନ୍ଧ ଏକ ଦିଗରୁ ଅଭେଦ ଏବଂ ତତ୍ସଙ୍ଗେ ସଙ୍ଗେ ମଧ୍ୟ ଭେଦ। ଅନ୍ୟ କଥାରେ ତୁମ୍ଭେ କୃଷ୍ଣଙ୍କର ଅଚିନ୍ତ ଭେଦାଭେଦ ପ୍ରକାଶ ଅଟ। ଯେହେତୁ ତୁମ୍ଭେ ଚିଦାତ୍ମକ ଗୁଣାତ୍ମକ ଭାବେ ଭଗବାନଙ୍କ ସହ ସମାନ, କିନ୍ତୁ ଅଣୁ ଆତ୍ମା ହୋଇଥିବା ହେତୁ ପରମାତ୍ମାଠାରୁ ପରିମାଣାତ୍ମକ ଭାବେ ଭିନ୍ନ, ତେଣୁ ତୁମେ ପରମାତ୍ମା ଓ ଭଗବାନଙ୍କ ଭେଦାଭେଦ ପ୍ରକାଶ ଅଟ। ଏ ସମ୍ବନ୍ଧରେ ସୂର୍ଯ୍ୟ ଓ ସୂର୍ଯ୍ୟକିରଣ ଏବଂ ଅଗ୍ନି ଓ ଅଗ୍ନିସ୍ଫୁଲିଙ୍ଗର ଉଦାହରଣ ଯଥୋପଯୁକ୍ତ ଅଟେ। ସୂର୍ଯ୍ୟ କିରଣ ସୂର୍ଯ୍ୟଠାରୁ ଅଲଗା ଏକ ନୁହଁ, କିନ୍ତୁ ତଥାପି ଗୁଣରେ ସମାନ, କିନ୍ତୁ ପରିମାଣରେ ଅଲଗା। ସେଭଳିଆର ଅଗ୍ନି ବିରାଟ ଅଗ୍ନି ରାଶି ରହିଛି, ତା ଦେହରୁ ଗୋଟିଏ ଗୋଟିଏ କଣା ବାହାରି ପଡ଼ିଲା, ଅଗ୍ନି କଣା ବାହାରିଲା, ଗୁଣ ସମାନ କିନ୍ତୁ ପରିମାଣରେ ଅଲଗା। ଇଏ ହେଉଛି ଭେଦାଭେଦ ପ୍ରକାଶ। ତେଣୁ ଆଉ ଗୋଟିଏ ଉଦାହରଣ ମଧ୍ୟ ଆଦିଲୀଳା, ଏଇଟାକୁ ଭାଗବତମରେ ଉଦାହରଣ ଆଦିଲୀଳା ଦ୍ୱିତୀୟ ଅଧ୍ୟାୟରେ ମଧ୍ୟ କୁହାଯାଇଛି, ଏଇ କଥାଟି କୁହାଯାଇଛି, ଆଉ ଗୋଟିଏ ଉଦାହରଣ ଦିଆଯାଇଛି। ଯାହା ଏ ହଁ ଏ ଶ୍ଳୋକଟି ଆଉ ଗୋଟିଏ କୁହାଯାଉଛି, ଏକ ଦେଶ ସ୍ଥିତ ସାଗ୍ନି ଜୋସା ବିଷ୍ଣା ବିସ୍ତାରିଣୀ ଯଥା ପରସ୍ୟ ବ୍ରହ୍ମଣ ଶକ୍ତି ତଥେଦମ୍ ଅଖିଳ ଜଗତ। ଇଏ ହେଉଛି ବିଷ୍ଣୁ ପୁରାଣର ଶ୍ଳୋକଟି ବୁଝାଉଛନ୍ତି କେମିତି ଭଗବାନ ସହିତ ଆମର ଭେଦ ଅଛି ପୁଣି ଭେଦ ନାହିଁ। କିଭଳି ନା, ଏକ ଦେଶ ସ୍ଥିତ ସାଗ୍ନି, ଗୋଟିଏ ସ୍ଥାନରେ ଥିବା ଅଗ୍ନି ଜ୍ୟୋତ୍ସ୍ନା ବିସ୍ତାରିଣୀ ଯଥା ତାର ଆଲୋକକୁ ଚାରିଆଡ଼କୁ ବିସ୍ତାର କରିବ, ସେହିଭଳି ଭାବେ ପରସ୍ୟ ବ୍ରହ୍ମଣ ଶକ୍ତି ତଥେଦମ୍ ଅଖିଳଂ ଜଗତ, ସେହିଭଳି ଭାବେ ବ୍ରହ୍ମଙ୍କର ଶକ୍ତି ଭଗବାନଙ୍କର ଶକ୍ତି ସବୁଆଡ଼େ ବ୍ୟାପ୍ତ ହୋଇକି ରହିଛି। ଗୋଟିଏ ସ୍ଥାନ ଏଇଠି ଲାଇଟ୍ ଅଛି, କିନ୍ତୁ ଏ ଲାଇଟ୍ର ଆଲୋକ ଚାରିଆଡ଼େ ବ୍ୟାପ୍ତ ହୋଇକି ରହିଛି, ସେହିଭଳି ଭାବରେ ଭଗବାନଙ୍କର ଶକ୍ତି ଚାରିଆଡ଼େ ବ୍ୟାପ୍ତ ହୋଇକି ରହିଛି। ଏଇଟା ବିଷ୍ଣୁ ପୁରାଣରୁ ଉଦ୍ଧାର କରାଇକିରି ମହାପ୍ରଭୁ କହିଛନ୍ତି। ବିଷ୍ଣୁ ପୁରାଣ ଯେଉଁ କଥା ସେହିସବୁ ଭଗବାନ ବିଷ୍ଣୁ ନିଜେ କହିଛନ୍ତି, ବିଷ୍ଣୁ ପୁରାଣ ସେହି ବିଷ୍ଣୁ ବର୍ତ୍ତମାନ ମହାପ୍ରଭୁ ଉପରେ ସେହି ଅଥରିଟି ଶ୍ଳୋକକୁ କୋଟ୍ କରି କହୁଛନ୍ତି। ତେଣୁ କୃଷ୍ଣର ସ୍ୱାଭାବିକ ତିନ ଶକ୍ତି ପରିଣତି, ଚିତ୍ ଶକ୍ତି ଜୀବଶକ୍ତି ଆର୍ ମାୟାଶକ୍ତି। ଭଗବାନଙ୍କର ଶକ୍ତି ତାକୁ ତିନି ଭାଗରେ ବିଭକ୍ତ କରାଯାଉଛି, ଗୋଟେ ହେଉଛି ଚିତ୍ ଶକ୍ତି ଭଗବାନଙ୍କର ଉନ୍ନତର ଶକ୍ତି ଅନ୍ତରଙ୍ଗା ଶକ୍ତି, ଆଉ ଗୋଟେ ହେଉଛି ଜୀବଶକ୍ତି ଆମେ ସବୁ ଭଗବାନଙ୍କର ଜୀବଶକ୍ତି, ଏବଂ ଆଉ ଗୋଟେ ହେଉଛି ମାୟାଶକ୍ତି ବା ଏଇ ଯେଉଁ ନିମ୍ନତର ଶକ୍ତି ବା ଏଇ ଭୌତିକ ଜଗତ ଭଗବାନ ମାୟାଶକ୍ତି। ତିନୋଟି ଗୁଣରେ ରହିଛି ସତ୍ୟରଜ ତମ, ତିନି ଗୁଣରେ ଏ ମାୟାଶକ୍ତି ଭଗବାନଙ୍କର ରହିଛି। ତେଣୁ ଆଉ ଗୋଟେ ଶ୍ଳୋକ କହୁଛନ୍ତି, ବିଷ୍ଣୁ ଶକ୍ତି ପରାପ୍ରୋକ୍ତା କ୍ଷେତ୍ରଜ୍ଞାଖ୍ୟା ତଥା ପରା ଅବିଦ୍ୟା କର୍ମ ସଂଜ୍ଞାନା ତୃତୀୟା ଶକ୍ତିରୁ ଉଚ୍ଚତେ। ଏ ବିଷ୍ଣୁ ପୁରାଣରେ ମଧ୍ୟ ଏ ଶ୍ଳୋକଟି ରହିଛି, ଆରଟା ମଧ୍ୟ ରହିଥିଲା ବିଷ୍ଣୁ ପୁରାଣରେ, ଏଇଟା ମଧ୍ୟ ରହିଛି ବିଷ୍ଣୁ ପୁରାଣରେ। ବିଷ୍ଣୁ ଶକ୍ତି ପରାପ୍ରୋକ୍ତା, ଭଗବାନଙ୍କ ଶକ୍ତି ଯେଉଁ ରହିଛି ଗୋଟେ ହେଉଛି ଉନ୍ନତର ଶକ୍ତି ପରାପ୍ରୋକ୍ତା, ପରା କହିଲେ ଉନ୍ନତର ଶକ୍ତି ଭଗବାନଙ୍କର। କ୍ଷେତ୍ରଜ୍ଞାଖ୍ୟା ତଥା ପରା, ଆମେ ଜୀବ, ଆମେ ହେଉଛି କ୍ଷେତ୍ରଜ୍ଞା କ୍ଷେତ୍ରଜ୍ଞ। ଏ କ୍ଷେତ୍ରଜ୍ଞ ମଧ୍ୟ ଭଗବାନଙ୍କର ଉନ୍ନତର ଶକ୍ତି ଏବଂ ଅବିଦ୍ୟା କର୍ମସଂଜ୍ଞାନ ତୃତୀୟ ଶକ୍ତି ରୁଚ୍ୟତେ। ଭଗବାନଙ୍କର ତୃତୀୟ ଶକ୍ତି ହେଉଛି ଅବିଦ୍ୟା, ଏ ଭୌତିକ ଜଗତ ହେଉଛି ଅବିଦ୍ୟା ଜଗତ। ତେଣୁ ଏଠି କର୍ମ, ଏଠି ସମସ୍ତେ କର୍ମ କରିବାକୁ ପଡ଼ୁଛି। ଅବିଦ୍ୟା କର୍ମସଂଜ୍ଞାନ ତୃତୀୟ ଶକ୍ତି ରୁଚ୍ୟତେ। ତେଣୁ ଶକ୍ତୟ ସର୍ବଭାବନା ଅଚିନ୍ତ୍ୟ ଜ୍ଞାନଗୋଚରା ଯତୋ ତୋ ବ୍ରହ୍ମଣାସ୍ତୁ ସର୍ବାଦ୍ୟା ସର୍ଗାଦ୍ୟା ଭାବ ଶକ୍ତୟଃ ଭବନ୍ତି ତପତାଂ ଶ୍ରେଷ୍ଠ ପାବବଶ୍ୟ ଯଥୋଷ୍ଣତା। 113 ସମସ୍ତ ଏଇଟା ସବୁ ସେଇ ବିଷ୍ଣୁ ପୁରାଣରୁ ସବୁ ଆସୁଛି। ତେଣୁ ଏଠି କହୁଛନ୍ତି ସମସ୍ତ ସୃଜନ ଶକ୍ତି ଯାହାକି ସାଧାରଣ ମାନବ ପକ୍ଷରେ ଅଚିନ୍ତ୍ୟ ଅଟେ, ସେ ସମସ୍ତ ଶକ୍ତି ଅଦ୍ୱୟ ସତ୍ୟ ପରମ ଭଗବାନ ପରମ ବ୍ରହ୍ମଙ୍କ ଠାରେ ବିଦ୍ୟମାନ। ବ୍ରହ୍ମ ଭଗବାନଙ୍କର ଶକ୍ତି ହେଉଛି ଅଚିନ୍ତ୍ୟ ଶକ୍ତି, ଆମେ ଚିନ୍ତା କରିପାରିବା ନାହିଁ। ଏହି ଅଚିନ୍ତ୍ୟ ଶକ୍ତି ସମୂହ ସୃଷ୍ଟି ସ୍ଥିତି ଏବଂ ପ୍ରଳୟ ରୂପେ କାର୍ଯ୍ୟ କରୁଛନ୍ତି। ଭଗବାନଙ୍କର ଯେଉଁ ଅଚିନ୍ତ୍ୟ ଶକ୍ତି ରହିଛି, ଭଗବାନ ଯେଉଁ ସୃଷ୍ଟି କରୁଛନ୍ତି, ବ୍ରହ୍ମାଙ୍କ ମାଧ୍ୟମରେ ସୃଷ୍ଟି କରୁଛନ୍ତି, ଭଗବାନ ବିଷ୍ଣୁ ନିଜେ ପାଳନ କରୁଛନ୍ତି ଏବଂ ଶିବଜୀ ସଂହାର କରୁଛନ୍ତି, ଏ ଭଗବାନଙ୍କ ଅଚିନ୍ତ୍ୟ ଶକ୍ତି ରହିଛି। ଏ ତାପସ ଶ୍ରେଷ୍ଠ ଅଗ୍ନିର ଅଗ୍ନିର ଯେପରି ଉତ୍ତାପ ଓ ଆଲୋକ ଦାନ ଦାନ ଧର୍ମ ସ୍ୱତଃସିଦ୍ଧ, ସେହିପରି ଏହିସବୁ ଅଚିନ୍ତ୍ୟ ସୃଜନୀ ଶକ୍ତି ପରମବ୍ରହ୍ମଙ୍କର ସ୍ୱତଃସିଦ୍ଧ ଧର୍ମ ଅଟେ। ତେଣୁ ଇଏ ହେଉଛି, ଏଇଟା କିଏ କହିଛନ୍ତି କାହାକୁ ଏଠି ଜଣାପଡ଼ୁନାହିଁ, ତାପସ ଶ୍ରେଷ୍ଠ କାହାକୁ କୁହାଯାଇଛି ଏଠି ଭାବାର୍ଥରେ ବି ପ୍ରଭୁପାଦ ମହାରାଜ କିଛି ଲେଖିନାହାନ୍ତି। ସେ ଯାହା ହଉ, ଏଇ ଏଇ ଯେଉଁ କଥାଟି କୁହାଯାଇଛି ଯେ ଅଗ୍ନିର ଯେପରି ଉତ୍ତାପ ଆଲୋକ ଦାନ ଧର୍ମ ସ୍ୱତଃସିଦ୍ଧ, ଅଗ୍ନି କହିଲେ ସେ ଆଲୋକ ଦେବ ଏବଂ ଉତ୍ତାପ ମଧ୍ୟ ଦେବ, ସେହିପରି ଏହିସବୁ ଅଚିନ୍ତ୍ୟ ସୃଜନ ଶକ୍ତି ପରମବ୍ରହ୍ମଙ୍କର ସ୍ୱତଃସିଦ୍ଧ ଧର୍ମ। ଯେମିତି ଅଗ୍ନିରେ ଯେଉଁ ଆଲୋକ ଏବଂ ଉତ୍ତାପ, ଅଗ୍ନି ଏଇଟା ଏଇ ଧର୍ମ ପ୍ରାପ୍ତ ହେବା ପାଇଁ ତାକୁ ତପସ୍ୟା କରିବାକୁ ପଡ଼ୁନାହିଁ ବା କେଉଁଠି କିଣିକିରି ଆଣିକି ସେ ଦେଉଛି ତା ନୁହଁ, ତା'ର ସ୍ୱତଃ ସେ ଶକ୍ତି ରହିଛି। ସେହିଭଳି ଭାବେ ବ୍ରହ୍ମା ଭଗବାନ ଠାରେ ମଧ୍ୟ ସେହିଭଳି ତାଙ୍କର ରହିଛି ସ୍ୱତଃସିଦ୍ଧ ଧର୍ମ, ଏ ତିନୋଟି ରହିଛି ଶକ୍ତି ଭଗବାନଙ୍କର। ଗୋଟେ ହେଉଛି ଅନ୍ତରଙ୍ଗା ଶକ୍ତି ବା ଭଗବାନଙ୍କର ଯେଉଁ ଉଚ୍ଚତର ଶକ୍ତି, ଆଉ ଗୋଟେ ହେଉଛି ଭଗବାନଙ୍କର ଏଇ ଭୌତିକ ଶକ୍ତି ଯାହାକି ବହିରଙ୍ଗା ଶକ୍ତି କୁହାଯାଏ, ଆଉ ଗୋଟେ ଜୀବ ଶକ୍ତି ଯାହାକି ତଟସ୍ଥ ଶକ୍ତି, ଆମେ ହେଉଛି ତଟସ୍ଥ ଶକ୍ତି ଭଗବାନଙ୍କର। ତେଣୁ ତା ପର ଶ୍ଳୋକରେ କୁହାଯାଉଛି ଜୟା କ୍ଷେତ୍ରଜ୍ଞ ଶକ୍ତି ସା ବେଷ୍ଟିତା ନୃପ ସର୍ବଗା ସଂସାର ତାପାନ ଖେଳାନ ବାପ୍ନୋ କ୍ଷେତ୍ର ସନ୍ତନା ସନ୍ତତାନ। ଏ ବିଷ୍ଣୁ ପୁରାଣ ସବୁ ଉଦ୍ଧାର କରୁଛନ୍ତି ଭଗବାନ ମହାପ୍ରଭୁ ଶୋକ କରିଛନ୍ତି। ଅର୍ଥାତ୍ ଏ ରାଜନ ଜୀବାତ୍ମାକୁ କ୍ଷେତ୍ରଜ୍ଞ ଶକ୍ତି କୁହାଯାଏ, ଯଦିଓ ତାହାର ଚିତ୍ ଜଗତ କିମ୍ବା ଜଡ଼ ଜଗତ ମଧ୍ୟରୁ ଯେକୌଣସି ଜଗତରେ ରହିବାର ସୁଯୋଗ ଦିଆଯାଇଛି, ତଥାପି ସେ ତାହାର ସ୍ୱରୂପ ସ୍ଥିତିକୁ ଆବୃତ କରୁଥିବା ଅବିଦ୍ୟା ଶକ୍ତି ଦ୍ୱାରା ପ୍ରଭାବିତ ହେଉଥିବା ଯୋଗୁଁ ଭୌତିକ ସ୍ଥିତି ଜନିତ ତ୍ରିତା ଉପରେ ଦଗ୍ଧୀଭୂତ ହୁଏ। ଆମର ସେ ସ୍ୱାଧୀନତା ରହିଛି, ଭଗବାନ ଯେଉଁଭଳି ଭାବରେ ପୂର୍ଣ୍ଣ ସ୍ୱାଧୀନ, ସେଭଳି ଭାବରେ ଆମେ ଭଗବାନଙ୍କ ଅଂଶ ହିସାବରେ ଆମର ସ୍ୱାଧୀନତା ରହିଛି। ଆମେ ସ୍ୱାଧୀନତାର ଅପବ୍ୟବହାର କରିଥିବାରୁ ଆଉ ଭୌତିକ ଜଗତରେ ତିତା ଭୋଗ କରୁଛୁ। ଯଦି ସ୍ୱାଧୀନତାର ସଦ୍ବ୍ୟବହାର କରିବା, ଆମେ ଭଗବାନଙ୍କ ସେବାରେ ଲିପ୍ତ ରହି ଭଗବାନଙ୍କ ଧାମରେ ରହିବା, ଏ ଭୌତିକ ଜଗତରେ ଆସିବା ଦରକାର ନାହିଁ। ତେଣୁ ତୟା ତିରୋହିତ ତ୍ୱାଚ ଶକ୍ତି କ୍ଷେତ୍ରଜ୍ଞ ସଂଗୀତା ସର୍ବଭୂତେଷୁ ଭୂପାଳ ତାରତମ୍ୟେନ ବର୍ତ୍ତତେ। ତେଣୁ ଏହି ଅବିଦ୍ୟାଗ୍ରସ୍ତ ଜୀବ ଭୌତିକ ଜଗତରେ ଭିନ୍ନ ଭିନ୍ନ ରୂପରେ ଅବସ୍ଥାନ କରେ, ଏ ରାଜା ସେ ତାର ସ୍ଥିତିର ତାରତମ୍ୟ ଅନୁଯାୟୀ ମାୟାଶକ୍ତି କବଳରୁ କମ୍ ବା ଅଧିକ ପରିମାଣରେ ମୁକ୍ତ ହୋଇଥାଏ। ଏଠାରେ କିଛି ଭାବାର୍ଥ ଦିଆଯାଇ ନାହିଁ, କିନ୍ତୁ ଜଣାପଡ଼ୁନାହିଁ କିଏ କାହାକୁ କହୁଛି, ରାଜା କିଏ କହିଛନ୍ତି କାହାକୁ, ଯାହା ବି ହଉ ମହାପ୍ରଭୁ କହୁଛନ୍ତି। ଆର ଅର୍ଥ ହେଉଛି ଏ ଆମେ ଯେଉଁ ଅବିଦ୍ୟାଗ୍ରସ୍ତ ହେଇ ରହିଛେ, ସେଇଥିପାଇଁ ଆମେ ଭୌତିକ ଜଗତରେ ରହିଛେ। କିନ୍ତୁ ଆମ ଭିତରେ ମଧ୍ୟ ତାରତମ୍ୟ ରହିଛି, ସପ୍ତରଜ ତମ ତ୍ରିଗୁଣର ତାରତମ୍ୟ ଅନୁସାରେ କିଏ କମ୍ ବା ଅଧିକ ପରିମାଣରେ ମୁକ୍ତ ହୋଇଥାଏ। ଯିଏ ଯେତେ ସତ୍ୟଗୁଣର ଅଭିବୃଦ୍ଧି କରୁଛି, ଅଗ୍ରଗତି କରୁଛି, ସେ ସେତେ ମୁକ୍ତ ହେଉଛି, ଏ ଗୁଣର ପ୍ରଭାବରୁ ମୁକ୍ତ ହେଉଛି। ସତ୍ୟଗୁଣକୁ ଆସିଲେ ଜଣେ ଭଗବାନଙ୍କ ବିଷୟରେ ଜାଣିବା ପାଇଁ ସୁଯୋଗ ପ୍ରାପ୍ତ ହେବ ବା ଯୋଗ୍ୟ ହେବ। ସିଏ ରଜଗୁଣ ତମଗୁଣ ରହିଲେ ସେ ଏ ଭଗବତ ସମ୍ବନ୍ଧୀୟ କିଛି ବୁଝିପାରିବ ନାହିଁ, ଜ୍ଞାନ ପ୍ରାପ୍ତ ହୋଇପାରିବ ନାହିଁ। ତେଣୁ ଆଉ ଗୋଟିଏ ମହାପ୍ରଭୁ କହୁଛନ୍ତି, ଭଗବତ ଗୀତାର ଶ୍ଳୋକ ଉଦ୍ଧାର କରୁଛନ୍ତି, ଅପରେୟ ମିତ ସ୍ତନ୍ୟାଂ ପ୍ରକୃତିଂ ବିଧିମେ ପରାମ ଜୀବଭୂତାଂ ମହାବାହୋ ଜୟଦଂ ଭାର୍ଯ୍ୟତ ଜଗତ। ଏ ସପ୍ତମ ଅଧ୍ୟାୟରେ ଭଗବାନ ଏଇଟା ଅର୍ଜୁନ କହୁଛନ୍ତି, ଅପରେୟ ମିତ ଭଗବାନଙ୍କର ଯେଉଁ ଶକ୍ତି ରହିଛି, ଭଗବାନଙ୍କର ଯେଉଁ ପ୍ରଥମ ଶକ୍ତି ହେଉଛି ପରାପ୍ର ଶକ୍ତି, ପରାପ୍ରକୃତି, ଭୌତିକ ଜଗତ, ଭୂମି ଆପୋ ନଳ ବାୟୁ ଖଙ୍ଗ ମନ ବୁଦ୍ଧିରେ ବଚ ଅହଙ୍କାର ଇତ୍ୟାଙ୍ଗେ ଭିନ୍ନ ପ୍ରକୃତି ରାଷ୍ଟ୍ରଧା। ଏ ଭୌତିକ ଜଗତରେ ଆମେ ଯାହା ଦେଖୁଛେ ଆଠଟି ତତ୍ତ୍ୱ ରହିଛି, ଭୂମି ଜଳ ଅଗ୍ନି ବାୟୁ ଆକାଶ ଏବଂ ମନ ବୁଦ୍ଧି ଏବଂ ଅହଙ୍କାର, ଏ ଆଠଟି ତତ୍ତ୍ୱ ରହିଛି। ଭଗବାନ କହିଲେ ଇଏ ମୋର ହେଉଛି ନିମ୍ନତର ଶକ୍ତି, ଅଷ୍ଟଧା ନିମ୍ନତର ଶକ୍ତି। କିନ୍ତୁ ଆଉ ଗୋଟେ ଶକ୍ତି ରହିଛି ଯେଉଁଟା ଉନ୍ନତର ଶକ୍ତି, ଅପରିମିତ ସ୍ତନ୍ୟା, ଏ ଯେଉଁ ଅପରା ଶକ୍ତି କୁହାଗଲା, ଆ ଛଡ଼ା ଆଉ ଗୋଟେ ଶକ୍ତି ରହିଛି, ସେ ହେଉଛି ଅପରିମିତ ସ୍ତନ୍ୟା ପ୍ରକୃତି ବିଧିମେ ପରା, ଗୋଟେ ପରା ପ୍ରକୃତି ରହିଛି, ପରାଶକ୍ତି ରହିଛି, ସେ କିଏ ନା ସେ ହେଉଛି ଜୀବଭୂତା ମହାବାହୋ। ଏ ଜୀବ ଆମେ ସବୁ ହେଉଛି ଭଗବାନଙ୍କ ପରା ପ୍ରକୃତି ବା ଉନ୍ନତର ଶକ୍ତି ଭଗବାନଙ୍କର। ଜୟଦଂ ଧାର୍ଯ୍ୟତ ଜଗତ, ଆମେ ଏଇଠି ଥିବାରୁ ଏଇ ସ୍ଥାନର କିଭଳି ଡେଭଲପମେଣ୍ଟ ହେଇଛି, ଯେତେବେଳେ ଗୁରୁଦେବ ଆସିଥିଲେ ଏ ସ୍ଥାନ କିଭଳି ଥିଲା, ବର୍ତ୍ତମାନ କିଭଳି ହେଇଛି, ଜୟଦଂ ଧାର୍ଯ୍ୟ ଆମେ ରହିକରି ଏସବୁ ଏଇସବୁ ଉନ୍ନତର ଶକ୍ତି ଆମେ ଏ ନିମ୍ନତର ଶକ୍ତିକୁ ଆମେ ତାକୁ ପରିବର୍ତ୍ତିତ କରୁଛେ, ତାକୁ ଆମେ କଣ୍ଟ୍ରୋଲ କରୁଛେ, ନିମ୍ନତର ଶକ୍ତି ଆମେ କଣ୍ଟ୍ରୋଲ କରୁଛେ। ଜୟଦଂ ଧାର୍ଯ୍ୟତ ଜଗତ, ତେଣୁ କୃଷ୍ଣ ବୋଲି ସେଇ ଜୀବ ଅନାଦି ବହିର୍ମୁଖ, ଅତଏବ ମାୟା ତାରେ ଦେହ ସଂସାର ଦୁଃଖ। ଏଇ ପ୍ରଶ୍ନ ସେମାନେ ପଚାରନ୍ତି, କାହିଁକି ଆମେ ଭଗବାନଙ୍କର ଉନ୍ନତର ଶକ୍ତି, ଆମେ ଭଗବାନଙ୍କର ଅନ୍ତରଙ୍ଗା ଶକ୍ତି କାହିଁକି ବା ଉନ୍ନତର ଶକ୍ତି, ତାହେଲେ କାହିଁକି ଆମେ ଭୌତିକ ଜଗତରେ ଆମର ପତନ ହେଲା, ବା କେବେଠୁ ଆମର ପତନ ହେଲା, ଆମେ ସେଇଠି ଥିଲୁ ସେଠୁ ପତନ ହେଲା କି, ଏଇସବୁ ପ୍ରଶ୍ନ ପଚାରନ୍ତି। ଏଇଟା ଏତେ ବଡ଼ ପ୍ରଶ୍ନ, ଏମିତିକି ଆମର ବଡ଼ ବହୁତ ଉଚ୍ଚ ଲେବୁଲରେ ମଧ୍ୟ ସେଇଟା ସମାଧାନ ହୋଇପାରିନାହିଁ। ପ୍ରଥମେ ଜୀବ କେଉଁଠି ଥିଲା, ଚିର ଜଗତରୁ ଏଠିକି ଆସିଛି ନା ନା ଏଠି ଜୀବ ଜଗତରେ ସେ ନଥିଲା କେବେ, ସବୁବେଳେ ଏଇଠି ରହିଛି, ଏ କଥା ଏଇ ଉତ୍ତର ଏଇ ଶ୍ଳୋକରେ କୁହାଯାଇଛି। କୃଷ୍ଣ ବୋଲି ସେଇ ଜୀବ ଅନାଦି ବହିର୍ମୁଖ, ଆମେ ଅନାଦି ବିଷୟରେ ଆମେ ବୁଝିପାରିବା ନାହିଁ, କାରଣ ଯେହେତୁ ଆମର ଆଦ୍ୟ ଅନ୍ତବନ୍ତ, ଆମର ଶରୀର ସୃଷ୍ଟି ହେଉଛି ଏବଂ ଧ୍ୱଂସ ହୋଇଯାଉଛି, ଆଦି ଅନ୍ତ, ଏ ଭୌତିକ ଜଗତ ହେଉଛି ଆଦି ଅନ୍ତ, ତେଣୁ ଆମେ ଅନାଦି ବିଷୟରେ ଅନନ୍ତ ବିଷୟରେ ଚିନ୍ତା କରିପାରିବା ନାହିଁ। କିନ୍ତୁ ଯାହା ହେଉ ଏତିକି ଖାଲି ବୁଝିବା ଯେ ଆମେ ଭଗବାନ ଭୁଲି ଯାଇଥିବା ହେତୁ ଅନାଦି କାଳରୁ ବହିର୍ମୁଖ ହୋଇ ରହିଛେ, ସେଥିପାଇଁ ମାୟା ଆମକୁ ଏଇ ସଂସାର ଦୁଃଖ ଦେଉଛି, ଏଇ ଭୌତିକ ଜଗତରେ ତ୍ରିତାପରେ ଆମକୁ ଦଗ୍ଧୀଭୂତ କରୁଛି। ପଚାରିଲେ ନା କାହିଁକି ଆମେ କେନେ ଆମେ ଯାହାର ତାପତ୍ର, ତାର କାରଣ ହେଉଛି ଏଇଟା, ତାର ଉତ୍ତର ହେଉଛି ଏଇଟା, କୃଷ୍ଣ ବୋଲି ସେଇ ଜୀବ ଅନାଦି ବହିର୍ମୁଖ, ଅତଏବ ମାୟା ତାର ଦେହ ସଂସାର ଆଦି ଦୁଃଖ, ସେଥିପାଇଁ ଆମେ ତ୍ରିତାପରେ ଦଗ୍ଧୀଭୂତ ହେଉଛେ। କଭୁ ସ୍ୱର୍ଗେ ଉଠାଏ କଭୁ ନର୍କେ ଡୁବାଏ ଦଣ୍ଡ ଜନେ ରାଜା ଜେନ ନଦୀତେ ଡୁବାଏ। ଆଗକାଳେ ରାଜା ଯେତେ ଦଣ୍ଡ ଦେଉଥିଲେ ସେ ଦଣ୍ଡି ଯେଉଁ ରହିଛନ୍ତି, ଯେ ତାକୁ ଦୋଷୀ ବ୍ୟକ୍ତିକୁ କ'ଣ କରାଯାଏ ନା ନଦୀକୁ ନେଇଯାଇକରି ତାକୁ ବୁଡ଼େଇ ଦେବେ, ତା ଚୁଟି ଧରି ବୁଡ଼େଇ ଦେବେ ନଦୀରେ ଜଳରେ ବୁଡ଼େଇ ଦେବେ, ବୁଡ଼େଇ ଦେଇକି ଯେତେବେଳେ ସେ ଆଉ ଅଣନିଶ୍ୱାସ ହେଇଯିବ ସେତେବେଳେ ଛାଟିପିଟି ହେବ, ସେତେବେଳେ ତାକୁ ଉଠେଇଦେବେ, ଉଠେଇଦେଲେ ସେ ଯେଉଁ ନିଶ୍ୱାସ ଟିକେ ନେବ, ସେ ଯେଉଁ ନିଶ୍ୱାସ ସେ ଯେଉଁ ଟିକେ ଆରାମ ପାଇବ, ଏ ଭୌତିକ ଜଗତରେ ଆନନ୍ଦ ହେଉଛି ସେହିଭଳି ଭାବରେ। ଦାଣ୍ଡେ କବୁ ସ୍ୱର୍ଗେ ଉଠାଏ କବୁ ନର୍କେ ଡୁବାଏ, କେତେବେଳେ ସ୍ୱର୍ଗକୁ ଉଠେଇ ଦେଉଛନ୍ତି, କେତେବେଳେ ନର୍କକୁ ଡୁବାଉଛନ୍ତି, ନର୍କରେ ବୁଡ଼ିଲା ବେଳେ ଆମେ ଛଟପଟ ହେଉଛେ, ପୁଣି ଯେତେବେଳେ ସ୍ୱର୍ଗକୁ ପଳାଇ ଦେଉଛେ ଆମେ ଟିକେ ଶ୍ୱାସ ନେଉଥିବ, ବହୁତ ଆନନ୍ଦ। ଦଣ୍ଡେ ଜନେ ରାଜା ଜେନ ନଦୀ ତ ଡୁବା, ନଦୀରେ ଡୁବେଇକିରି ପୁଣି ଟେକି ଦିଅନ୍ତି, ସେଇଭଳି ଭାବରେ ତିନି ଗୁଣର କାର୍ଯ୍ୟ ଚାଲିଛି। ऊर्धं गच्छन्ति सत्त्वस्था मध्य तिष्ठन्ति राजसा जघन्य गुण बुद्धिस्था अधो गच्छन्ति तामसा। सत्वगुणरे जोमाने कार्य करिबे सेमाने उन्नत लोकक जिबे, रजगुणरे सही स्थितिरे रहिबे, तमगुणरे निम्न लोकक जिबे। एइभळि भाबे केतेबेळे उपरकु जाउछन्ति केतेबेळे तळकु जाउछन्ति एइभळि चालिछि कार्य चालिछि। किन्तु भौतिक जगतरे घूरी भगवान भूली जाइथिबा हेतु तेणु महाप्रभु कहते भयं द्वितीया विनिवेश ईशा दपेतस्यो विपर्यय स्मृति तन्मायातो बुद्धा वजेतं भक्तैक एषं गुरुदेवतात्मा। श्लोकटी श्रीमद्भागवत एकादश स्कंद द्वितीय अध्याय श्लोक 37 एटाक नवजोगेन्द्र राजा निमि को कहते राजा निमि मत से प्रश्न पचारे केमी आम हित हे ये प्रश्न पचारे राजा निमि नवजोगेन्द्र तार सब उत्तर दे श्लोकटी से कह आमर के भय आसुची आम जो भय करे कहीं भय करे ना द्वितीय अभिनिवेश भगवान को भूली जाइवा हेतु आम भय करे भयं द्वितीया अभिनिवेश ईशा अपेतस्व विपर्यय स्मृति भगवान ठारू जो आम दूरे जाऊे आम स्मृतिर विपर्यय हो जाए भगवान सहित आम संबंध रही आम भूली जाइए से स्मृति नष्ट हो जाए तेणु तन्माया तो बुद्धाव जेतम भक्तिक एसम गुरुदेवतात्मा। तेणु जड़े उपयुक्त गुरु शरण से गले तेणु आम यू ज्ञान को प्राप्त हवा भगवान संबंध ज्ञान प्राप्त हवा आम भय मुक्त हो पार भक्तिक एसम भक्ति द्वारा ये गुरु देवता आत्मा गुरु को यह भाव ज्ञान कर आम भगवान को संबंधित स्मृति जाग्रत हम आम से आम भय दूर हम साधु शास्त्र कृपाए यदि कृष्णोन्मुख से ही जीव निस्तार माया ताहारे छाड़य। तेणु साधु शास्त्र ये कृपा आम ये शास्त्र अध्ययन करते कृपा रही शास्त्र न शुणिले कौन जानवा उधार हवा कमी साधु कहते तुम शास्त्र पाठ कर शास्त्र पढ़ शास्त्र शुण आम न शुणा आम कमी उधार हे कृष्णोन्मुख कमी हवा। तेणु ये कह साधु शास्त्र कृपा जदि कृष्णोन्मुख है साधुकर कृपा एवं शास्त्र कृपार यदि आम कृष्ण उन्मुख हवा कृष्ण का शरण जीवा ताले से ही जीव निस्तरे माया तहार छाड़े से जीव ए मायर मुक्त हव निस्तार पाइब सी भगवान मत से कथा कौन आठटा पर्यटन कथा कह दैवी एसा गुणमयी मम माया दूरतया मामे बजे प्रपद्यंते माया मेहता तरंती ते ये सप्तम अध्याय भगवान कहते कथा अर्जुन को ये जो भौतिक जगत हो भगवान का माया शक्ति गुणमयी तीनोटी गुण से माया शक्ति रही सप्तरज तम तीन गुण तेणु यहीटा को आम निज चेष्टार पार हो पारा ना माँ एवजे प्रपद्यंते केवल जो मैंने मोर शरण जीवे माम एव आउ कार शरण गले हम ना माम एव से कहगला माया मेहता तरंती ते तेणु ये माया को से पारे पार हो जाए यह भगवद गीता सप्तम अध्याय भगवान कहते यहाँ तेणु माया मुग्ध जीवेर ना कृष्ण स्मृति ज्ञान जीवेर कृपाए कहला कृष्ण वेद पुराण वेद पुराण आम कृपा करी भगवान कहते जीवर कृपा कहला कृष्ण वेद पुराण माया मुग्ध जीवर ना कृष्ण आम भगवान भूली जाइए तेणु भगवान आम भूली ना से वेद पुराण सब देमपाई ये पढ़ले आम भगवान कथा जानवा आम जो कृष्ण स्मृति हजि जा नष्ट से स्मृति पुणी जाग्रत हे ये भगवान सहित आम संबंध रही संबंध तीनो तत्व एक कह तीनोटी तत्व आसव वेदर तीनोटी तत्व रही शास्त्र गुरु आत्मा रूपे আপনারে জানান কৃষ্ণ মোর প্রভুত্রাতা জীবের হয় জ্ঞান। তেণু শাস্ত্র গুরু আত্মারূপে আপনার জানান, ভগবান শাস্ত্র রূপে গুরু রূপে এবং পরমাত্মা রূপে এই জ্ঞান দৌঁচ সে জ্ঞান দৌঁ কণ জ্ঞান না কৃষ্ণ মোর প্রভুত্রাতা জীবের হয় জ্ঞান, ভগবান কৃষ্ণ হি আমার তারণকর্তা, প্রভু সে আমার তারণকর্তা, সেই কি আমার উদ্ধার করে পারে এই জ্ঞানটা আমার আসব। তেণু বেদশাস্ত্র কহে সম্বন্ধ অবিধেয় প্রয়োজন, কৃষ্ণ প্রাপ্য সম্বন্ধ ভক্তি প্রাপ্যের সাধন। এই সমস্ত বেদ এই তিনোটি তত্ত্ব রয়েছে, সম্বন্ধ অবিধেয় এবং প্রয়োজন, সেই ভগবান তিন স্থানে ডক্টর অঙ্কা আছেন তিন স্থানের ত্রিভঙ্গ লড়িচন ভগবান। এই তিনোটি তত্ত্ব রয়েছে বেদরে, সম্বন্ধ অবিধেয় এবং প্রয়োজন। তেমন এই তত্ত্বকে আমি আসন্তকালি শ্রবণ করা, আমার কথা এটি বিশ্রাম দেওয়ার পূর্ব পচার কার কিছু প্রশ্ন অছু সন্দেহ রয়েছে নাহলে আমার কথা বিশ্রাম দেওয়া। জয় শ্রী চৈতন্য চরিতামৃত কি, জয় সনাতন গোস্বামী কি, জয় শ্রী চৈতন্য মহাপ্রভু কি, জয় শ্রী প্রভুপাদ মহারাজ কি, জয় শ্রী গুরুদেব কি, সম্বিত গৌর ভক্তবৃন্দ কি, জয় গৌর প্রভানন্দে।